ମୁଁ ଆଜ୍ଞା ଆସିଷ୍ଟାଣ୍ଟ ମ୍ୟାନେଜର ଅଫିସରେ ଅଫିସ ଆସିଷ୍ଟାଣ୍ଟ ଅଛି ଆଜ୍ଞା। ଆସିଷ୍ଟାଣ୍ଟ ମ୍ୟାନେଜର ଶରୀର ଅସୁସ୍ଥ ଯୋଗୁଁ ସେ ମୋତେ ପଠେଇଛି, ମୁଁ ତାଙ୍କ ଡିଫେକ୍ଟ ବିଷୟରେ ଆସିଛି। ଆଉ ଯୌତୁକ ଆପତ୍ତି କହିଲେ ସବୁ ୱାର୍ଡ଼ରୁ 9 ନମ୍ବର ୱାର୍ଡ଼ରୁ ଯେଉଁ ମାଆ ମାନେ ସବୁ ଇଏ କଲେ, ଆପତ୍ତି କହିଲେ କେଉଁଠି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିଛି ତାକୁ ରିପେୟାର କରିବା, ତାଙ୍କର କନେକ୍ସନ୍ ରହିଛି ସେମାନଙ୍କର, ତାଙ୍କର କନେକ୍ସନ୍ କେମିତି ପୁରା ସହ ହିସାବରେ କରିବା ଆମ ଜନସାଧାରଣ କହିକି, ଏଇଟା ପାଇଁ ଆମେ ସେ ପ୍ରତିଶ୍ରୁତି ଦେଉଛୁ ସେଇଟା ଯଥାଶୀଘ୍ର କାର୍ଯ୍ୟକାରୀ ହେବ ଆଜ୍ଞା। ଆଜ୍ଞା ଆଜ୍ଞା କହିଲେ।